ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, କୌଣସି ପ୍ରକାର ପରୋକ୍ଷ ଯୁଦ୍ଧକୁ ଭାରତ ସହ୍ୟ କରିବ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ. ଲୋକମାତା ଦେବୀ ଅହିଲ୍ୟାବାଈଙ୍କ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତିକରଣ ମହାସମ୍ମିଳନୀକୁ କଲେ ସମ୍ବୋଧନ. ଦେଶରେ ଆସନ୍ତାକାଲି ଆୟୋଜନ ହେବ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଅଭିଯାନର 25ତମ ସଂସ୍କରଣ. ତମାଖୁ ବ୍ୟବହାରର ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଇଛି ବିଶ୍ୱ ତମାଖୁ ବର୍ଜନ ଦିବସ. ଏବଂ ଲଗାଣ ବର୍ଷାଜନିତ ଭୂସ୍କଳନରେ ମିଜୋରାମରେ ବ୍ୟାପକ କ୍ଷୟକ୍ଷତି, ଜାରି ରହିଛି ଉଦ୍ଧାର କାର୍ଯ୍ୟ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଭାରତର ମହିଳା ଶକ୍ତି ପାଇଁ ଏକ ଆହ୍ୱାନ ଥିଲା. ମଧ୍ୟପ୍ରଦେଶର ଭୋପାଳସ୍ଥିତ ଜମ୍ବୁରୀ ମୈଦାନଠାରେ ଲୋକମାତା ଦେବୀ ଅହିଲ୍ୟାବାଈଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତିକରଣ ମହାସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି, କୌଣସି ପ୍ରକାର ପରୋକ୍ଷ ଯୁଦ୍ଧକୁ ଭାରତ ସହ୍ୟ କରିବ ନାହିଁ. ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ଭାରତ ସଂକଳ୍ପବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ସିନ୍ଦୁର ଭାରତର ସାହସିକତାର ପ୍ରତୀକ ପାଲଟିଛି.
ଭାରତ ସଂସ୍କୃତି ଔର ସଂସ୍କାରୋଁ କା ଦେଶ ହେ ଔର ସିନ୍ଦୁର ନାରୀ ଶକ୍ତି କା ପ୍ରତୀକ ହେ ଔର ଏହି ସିନ୍ଦୁର ଅବ ଭାରତ କେ ଶୌର୍ଯ୍ୟ କା ପ୍ରତୀକ ବନା ହେ.
ଭାରତୀୟ ସେନା ଶହ ଶହ କିଲୋମିଟର ଦୂରରେ ଥିବା ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କରିଛି. ଭାରତର ଇତିହାସରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ଼ ସଫଳତା. 140 କୋଟି ଭାରତୀୟଙ୍କର ସ୍ୱଷ୍ଟ ବାର୍ତ୍ତା ହେଉଛି, ଗୁଳିର ଜବାବ ଅନୁରୂପ ଭାଷାରେ ପ୍ରଦାନ କରାଯିବ. ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ନେତୃତ୍ୱାଧୀନ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି. ସରକାରଙ୍କ ପ୍ରତ୍ୟେକ ପ୍ରମୁଖ ଯୋଜନାର କେନ୍ଦ୍ରବିନ୍ଦୁ ଭାବେ ମହିଳା ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି. ଲୋକମାତା ଦେବୀ ଅହିଲ୍ୟାବାଈ ହୋଲକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଦୃଢ଼ ସଂକଳ୍ପ ଏବଂ କଷ୍ଟକର ପରିସ୍ଥିତିକୁ ପ୍ରତିହତ କରିବାର ଚେଷ୍ଟା ଅନ୍ୟମାନଙ୍କ ପାଇଁ ଏକ ଶକ୍ତିଶାଳୀ ଉଦାହରଣ.
देवी अहिल्याबाई कहती थी कि शासन का सही अर्थ जनता की सेवा करना और उनके जीवन में सुधार लाना होता है. आज का कार्यक्रम उनकी इस सोच को आगे बढ़ाता है.
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଦେଶର ଗରିବ ନାଗରିକଙ୍କ ପାଇଁ ଏହି ଯୋଜନା ଅଧୀନରେ 4 କୋଟିରୁ ଅଧିକ ଗୃହ ନିର୍ମାଣ କରାଯାଇଛି. ଏଥିରୁ ଅଧିକାଂଶ ମହିଳାଙ୍କ ନାମରେ ପଞ୍ଜିକୃତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି. ସେ କହିଛନ୍ତି, ଇନ୍ଦୋର ମେଟ୍ରୋ ଏବଂ ସତ୍ନାଦାତିଆ ବିମାନ ବନ୍ଦରର ଉଦ୍ଘାଟନ କରାଯାଇଛି. ମଧ୍ୟପ୍ରଦେଶରେ ଏହିସବୁ ପ୍ରକଳ୍ପ ସୁବିଧା ସୁଯୋଗକୁ ସୁବ୍ୟବସ୍ଥିତ କରିବା ସହ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ. ନିଯୁକ୍ତି କ୍ଷେତ୍ର ମଧ୍ୟ ଗତିଶୀଳ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 124 ଏକର ଜମିରେ 60 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଦତିଆ ଏବଂ 37 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସତ୍ନା ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି. ଇନ୍ଦୋରଠାରେ ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ଶିଳାନ୍ୟାସ କରିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ସ୍ୱତନ୍ତ୍ର 300 ଟଙ୍କାର ମୁଦ୍ରାକୁ ଉନ୍ମୋଚନ କରିଛନ୍ତି. ଅହିଲ୍ୟାବାଈ ହୋଲକରଙ୍କ ପ୍ରତିଛବି ଥିବା ଏହି ମୁଦ୍ରା ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଜାରି କରାଯାଇଛି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି. ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ 4 ଦିନ ମଧ୍ୟରେ ଆତ୍ମସମର୍ପଣ କରିଥିଲା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି. ଜୟପୁରଠାରେ ଆଜି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଶ୍ରୀ ନଡ୍ଡା କହିଛନ୍ତି, ଅପରେସନ୍ ସିନ୍ଦୁର ପ୍ରମାଣ କରିଛି ଆତଙ୍କବାଦ ବିରୁଦ୍ଧରେ ଭାରତ ଦୃଢ଼ ଜବାବ ଦେବାକୁ ସକ୍ଷମ. ଭାରତୀୟ ସେନା ମାତ୍ର 22 ମିନିଟ୍ରେ ପାକିସ୍ତାନ ଅନ୍ତର୍ଗତ 9ଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଛି. ଏହା ଭାରତୀୟ ସେନାର ଶକ୍ତି, ସାହସ ଏବଂ ଚିନ୍ତାଧାରା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱକୁ ପ୍ରତିପାଦନ କରୁଛି. ଅପରେସନ୍ ସିନ୍ଦୁର ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ, ଏହା ଜାରି ରହିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି. ରାଜସ୍ଥାନ ଆନ୍ତର୍ଜାତିକ କେନ୍ଦ୍ରଠାରେ ଲୋକମାତା ଦେବୀ ଅହିଲ୍ୟାବାଈ ହୋଲକର ମହିଳା ସଶକ୍ତିକରଣ ସମ୍ମିଳନୀରେ ଯୋଗଦେଇ ଶ୍ରୀ ନଡ୍ଡା ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି. ଦେଶରେ 1,77,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବିକଶିତ ହୋଇଛି ବୋଲି ସେ କହିଛନ୍ତି. ଏହି ଅବସରରେ ଶ୍ରୀ ନଡ୍ଡା ଜବାହର ସର୍କଲ୍ରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଅଂଶଗ୍ରହଣ କରିଥିଲେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଅଭିଯାନର 25ତମ ସଂସ୍କରଣ ଆସନ୍ତାକାଲି ସମଗ୍ର ଦେଶରେ ପାଳନ କରାଯିବ। ସ୍ୱତନ୍ତ୍ର ତ୍ରିରଙ୍ଗା ଶୋଭାଯାତ୍ରା ଭାବେ ଏହାକୁ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନୂଆଦିଲ୍ଲୀଠାରେ ଏହି ସଂସ୍କରଣର ନେତୃତ୍ୱ ନେବେ। ଏଥିରେ କ୍ରୀଡ଼ା ତଥା ମନୋରଞ୍ଜନ ଜଗତର ବହୁ ପ୍ରମୁଖ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ଅଲମ୍ପିକ୍ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ଆନ୍ତର୍ଜାତିକ ମଲ୍ଲଯୋଦ୍ଧା ସରିତା ମୋର, ଅଭିନେତ୍ରୀ ସର୍ଭରି ଏବଂ ପୂର୍ବତନ କ୍ରିକେଟର ତଥା ଚୟନକର୍ତ୍ତା ସବା କରିମ ଆଦି ଅନ୍ତର୍ଭୁକ୍ତ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆସନ୍ତା 3 ତାରିଖରେ ବିଶ୍ୱ ସାଇକେଲ୍ ଦିବସ ପାଳନ ପାଇଁ ସ୍ଥିର କରାଯାଇଛି। ତେବେ ଆସନ୍ତାକାଲିର କାର୍ଯ୍ୟକ୍ରମ କେବଳ ସୁସ୍ଥ ଜୀବନଶୈଳୀ ଶୀର୍ଷକ ବାର୍ତ୍ତାକୁ ପ୍ରସାରଣ କରିବା ନେଇ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାଖାପାଖି 1200 ସାଇକେଲ୍ ଚାଳକ ଅଂଶଗ୍ରହଣ କରିବେ। ସମଗ୍ର ଦେଶରେ 2000 ଅଧିକ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ତମାଖୁ ବ୍ୟବହାରର ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ତମାଖୁ ବର୍ଜନ ସଂକ୍ରାନ୍ତ ଏହା ହେଉଛି ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ତମାଖୁ ସେବନକୁ ପ୍ରତ୍ୟାଖ୍ୟାନ କରିବା, ତମାଖୁର ପ୍ରଚାର ପ୍ରସାର କରୁଥିବା ବ୍ୟାବସାୟିକ କୌଶଳର ସତ୍ୟତାକୁ ଲୋକଲୋଚନକୁ ଆଣିବା। ନୂଆଦିଲ୍ଲୀ ଏମ୍ସର ପଲ୍ମୋନାରୀ କ୍ରିଟିକାଲ୍ କେୟାର ଏବଂ ସ୍ଲିପ୍ ମେଡିସିନ୍ ବିଭାଗର ଡାକ୍ତର କରଣ ମଦନ ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନାରେ କହିଛନ୍ତି ଯେକୌଣସି ପ୍ରକାର ତମାଖୁ ସେବନ ପାଇଁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଏଥିରୁ ଦୂରେଇ ରହିବା ନିତ୍ୟାନ୍ତ ଜରୁରୀ।
ଆଜ ଜୈସେ କି ୱର୍ଲ୍ଡ ନୋ ଟୋବାକୋ ୟା ନୋ ତମ୍ବାକୁ ଡେ ହେ, ବଡା ହି ମହତ୍ୱପୂର୍ଣ୍ଣ ଦିନ ହେ। ୟେ ଜରୁରୀ ହେ ହମେ ସମଝନା କି ତମ୍ବାକୁ କା ସେବନ କିସି ଭି ଫର୍ମ ମେ, ଧୂମ୍ରପାନ କେ ରାସ୍ତେ ହୋ ୟା ସ୍ମୋକଲେସ୍ ଟୋବାକୋ ଜୈସେ ହମ କହତେ ହେ, କଇ ଫର୍ମ ମେ ଇସ୍ତେମାଲ କିଆ ଜାତା ହେ, ଦୋନୋ ହମାରି ସେହତ କେ ଲିଏ କାଫି ହାନିକାରକ ହେ। ଟୋବାକୋ ବହୁତ ବଡା ଏକ କଜ ହେ ଜିସେ ଲଙ୍ଗ କ୍ୟାନ୍ସର, COPD ଜୈସି ବିମାରିଆ, ବ୍ରୋଙ୍କିଆଲ ଆସ୍ମା, ବଚ୍ଚୋ ମେ ସାସ୍ କି ଇନ୍ଫେକ୍ସନ, ଔର ବହୁତ ହି ଇସ୍କେ ଦୁଷ୍ପ୍ରଭାବ ପୁରେ ଶରୀର ପେ ପଡ଼ତେ ହେ। ଅଲଗ ତରହ କେ କ୍ୟାନ୍ସର କା ରିସ୍କ ଭି ବଢ଼ତା ହେ, ଜିସମେ କି କିଡନୀ କା କ୍ୟାନ୍ସର, ପେଙ୍କ୍ରିଆସ କା କ୍ୟାନ୍ସର, ବ୍ଲଡର କା କ୍ୟାନ୍ସର, ଉପର ସେ ଖାନେ କି ନଲି ଔର ସାସ୍ କି ନଲି କେ କ୍ୟାନ୍ସର, ୟେ ସବ ଜୋ ହେ ଟୋବାକୋ କେ ସେବନ ସେ ହୋତା ହେ।
ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୱାଶିଂଟନ୍ ଡିସି ଗସ୍ତ ସମୟରେ ଆମେରିକା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ରୀ ଆମେରିକାର ଉପବିଦେଶ ସଚିବ କ୍ରିଷ୍ଟୋଫର ଲାଉଣ୍ଡଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ଦକ୍ଷତା ବିକାଶ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଏକବିଂଶ ଶତାବ୍ଦୀର ସହଭାଗିତା ଉପରେ ଏହି ଆଲୋଚନା ବୈଠକରେ ମତ ବିନିମୟ ହୋଇଥିଲା। ଶ୍ରୀ ମିଶ୍ରୀ ଆମେରିକାର ପ୍ରତିରକ୍ଷା ଉପବିଭାଗ ସଚିବ ଷ୍ଟିଭ୍ ଫେନବର୍ଗ ଏବଂ ନୀତି ନିର୍ଦ୍ଧାରଣ ସଚିବ ଏଲବ୍ରିଜ୍ କୋଲବିଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଆନ୍ତର୍ଜାତିକ ଆର୍ଥିକ ପ୍ରତିଷ୍ଠାନରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ସହଯୋଗ ଏବଂ ଉଭୟ ଦେଶ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶ୍ରୀ ମିଶ୍ରୀ ଆମେରିକାର ଟ୍ରେଜେରୀ ଉପବିଭାଗ ସଚିବ ମାଇକେଲ୍ ଫଲ୍କେଣ୍ଡରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଗତି ନେଇ ଶ୍ରୀ ମିଶ୍ରୀ ଆମେରିକାର ବାଣିଜ୍ୟ ସଚିବ ଜେଫ୍ରି କେସଲର୍ଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ। ମିଜୋରାମରେ ଗତ 3 ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍କଳନ ହୋଇଛି। ଅତି କମ୍ରେ 5 ଜଣଙ୍କର ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚମ୍ପାଇ ଜିଲ୍ଲାର ଭାରତ ମ୍ୟାମାର ସୀମା ନିକଟବର୍ତ୍ତୀ ଭାପାଇ ଗ୍ରାମଠାରେ ଭୂସ୍କଳନରେ 3 ଜଣଙ୍କର ମୃତ୍ୟୁ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ଭାପାଇ ଗ୍ରାମ ପରିଷଦ ଅଧ୍ୟକ୍ଷ ଜନି ରେଙ୍ଗକୁମା କହିଛନ୍ତି ଏଥିରେ 2 ଜଣ ମହିଳା ଅଛନ୍ତି। ସେହିସବୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ବହୁ ଘର ନଷ୍ଟ ହୋଇଥିବା ବେଳେ ସେରଛିପ୍ ଆଇଜର ମଧ୍ୟରେ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଲଙ୍ଗଟଲାଇ ଜିଲ୍ଲାର ଭୂସ୍କଳନ ଯୋଗୁଁ ଏକ ହୋଟେଲ ସମେତ 7ଟି ଘର ଭୁଶୁଡ଼ି ପଡ଼ିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ ପ୍ରବଳ ପବନ ବହିବା ସହ ଝଡ଼ବର୍ଷା ହୋଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡୀଗଡ଼ରେ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଝଡ଼ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୌଣସି ପ୍ରକାର ପରୋକ୍ଷ ଯୁଦ୍ଧକୁ ଭାରତ ସହ୍ୟ କରିବ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଲୋକମାତା ଦେବୀ ଅହିଲ୍ୟାବାଈଙ୍କ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତିକରଣ ମହାସମ୍ମିଳନୀକୁ କଲେ ସମ୍ବୋଧନ। ଦେଶରେ ଆସନ୍ତାକାଲି ଆୟୋଜନ ହେବ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଅଭିଯାନର 25ତମ ସଂସ୍କରଣ। ତମାଖୁ ବ୍ୟବହାରର ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଇଛି ବିଶ୍ୱ ତମାଖୁ ବର୍ଜନ ଦିବସ ଏବଂ ଲଗାଣ ବର୍ଷାଜନିତ ଭୂସ୍କଳନରେ ମିଜୋରାମରେ ବ୍ୟାପକ କ୍ଷୟକ୍ଷତି, ଜାରି ରହିଛି ଉଦ୍ଧାର କାର୍ଯ୍ୟ। ସମ୍ବାଦ ଶେଷ ହେଲା।